ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ବିଶ୍ୱ ଗଠନ ପାଇଁ G20 ଶିଖର ସମ୍ମିଳନୀରେ 6 ପ୍ରସ୍ତାବ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ। ମାନବତାର ସାମୂହିକ ଜ୍ଞାନକୁ ଉପଯୋଗ କରିବା ନିମନ୍ତେ ବିଶ୍ୱ ପାରମ୍ପରିକ ଜ୍ଞାନଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳ ସୁରକ୍ଷିତ ରଖିବା ନେଇ ଭାରତର ପ୍ରସ୍ତାବ, ପରବର୍ତ୍ତୀ ପିଢ଼ି GST ସଂସ୍କାର, ପୋଷାକ ଏବଂ ଜୋତା କ୍ଷେତ୍ରରେ କ୍ରେତା ଓ ବିକ୍ରେତାଙ୍କୁ ଲାଭାନ୍ୱିତ କରିଥିବା ସୂଚନା, G20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ବିଶ୍ୱର ପ୍ରମୁଖ ନେତାଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୁଆହାଟୀଠାରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଆଜି ଭାରତ ବିପକ୍ଷରେ ପ୍ରଥମ ଇନିଂସ ଜାରି ରଖିବ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗତକାଲିଠାରୁ ଆରମ୍ଭ ହୋଇଥିବା G20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବିକାଶ ନିମନ୍ତେ 6 ନୂଆ ପ୍ରସ୍ତାବ ଦେଇଛନ୍ତି। ଏହିସବୁ ପ୍ରସ୍ତାବଗୁଡ଼ିକ ମଧ୍ୟରେ ବିଶ୍ୱ ପାରମ୍ପରିକ ଜ୍ଞାନଭଣ୍ଡାର ସ୍ଥାପନ, ଆଫ୍ରିକୀୟ ଦକ୍ଷତାମୂଳକ କାର୍ଯ୍ୟକ୍ରମ, ବିଶ୍ୱ ସ୍ୱାସ୍ଥ୍ୟ ସେବା, ନିଶାଦ୍ରବ୍ୟ ଆତଙ୍କବାଦର ମୁକାବିଲା, ମୁକ୍ତ ଉପଗ୍ରହ ତଥ୍ୟ ଆଦାନ ପ୍ରଦାନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି ରହିଛି। G20 ଶିଖର ସମ୍ମିଳନୀର ପ୍ରଥମ ଦିନ 2 ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିସବୁ ପଦକ୍ଷେପଗୁଡ଼ିକ ସମସ୍ତଙ୍କ ବିକାଶ, ଅଭିବୃଦ୍ଧି ଏବଂ ଉପକାର ପାଇଁ ଉଦ୍ଦିଷ୍ଟ। ବହୁମୁଖୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଏଗୁଡ଼ିକ ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସମ୍ମିଳନୀର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମାନବତାର ସାମୂହିକ ଜ୍ଞାନକୁ ଉପଯୋଗ କରିବା ନିମନ୍ତେ G20 ବିଶ୍ୱ ପାରମ୍ପରିକ ଜ୍ଞାନଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଆଫ୍ରିକା ସ୍କିଲ୍ସ ମଲ୍ଟିପ୍ଲାୟର କାର୍ଯ୍ୟକ୍ରମ ଆଫ୍ରିକାର ଯୁବପିଢ଼ିଙ୍କୁ ଦକ୍ଷ କରିବା ଲାଗି 10 ଲକ୍ଷ ପ୍ରଶିକ୍ଷିତ ପ୍ରମାଣୀକୃତ ପ୍ରଶିକ୍ଷକଙ୍କ ଏକ ପୁଲ୍ ପ୍ରତିଷ୍ଠା କରିବ। ଏହା ଯୁବପିଢ଼ିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ସହ ଆଫ୍ରିକୀୟ ମହାଦେଶରେ ଦୀର୍ଘକାଳୀନ ବିକାଶକୁ ପ୍ରୋତ୍ସାହନ ଯୋଗାଇଦେବ। ଶ୍ରୀ ମୋଦି ଏକ ସ୍ୱାସ୍ଥ୍ୟସେବା ରେସ୍ପନ୍ସ ଟିମ୍ ଗଠନ କରିବା ଉପରେ ଜୋର୍ ଦେଇଛନ୍ତି। ଏଥିରେ ପ୍ରତ୍ୟେକ G20 ସଦସ୍ୟ ଦେଶର ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ରହିବେ ଏବଂ ବିଶ୍ୱର ଯେକୌଣସି ଅଂଶରେ ସ୍ୱାସ୍ଥ୍ୟଗତ ଆହ୍ୱାନର ମୁକାବିଲା କରିବା ଲାଗି ନିୟୋଜିତ ହୋଇପାରିବେ। ଅନ୍ୟପକ୍ଷରେ ନିଶାଦ୍ରବ୍ୟ ଚୋରାଚାଲାଣ ଦୂର କରିବା ଏବଂ ଏଥିସହିତ ଆତଙ୍କବାଦୀଙ୍କ ଅର୍ଥ କାରବାରର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ମୋଦି ସଦସ୍ୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଶ୍ରୀ ମୋଦି ଏକ ସ୍ଥିର ବିଶ୍ୱ ଶୀର୍ଷକରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସହଜ ଉପଲବ୍ଧତା ଏବଂ ବ୍ୟବହାର ନେଇ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଏଭଳି ପଦକ୍ଷେପ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ସହ ବିକାଶ ଲାଗି ପଥ ଉନ୍ମୁକ୍ତ କରିପାରିବ। ସେହିପରି ମୁକ୍ତ ଉପଗ୍ରହ ତଥ୍ୟ ସହଭାଗିତା ବିଷୟରେ ଶ୍ରୀ ମୋଦି କହିଛନ୍ତି, G20 ମହାକାଶ ସଂସ୍ଥାଗୁଡ଼ିକ ଉପଗ୍ରହ ଭିତ୍ତିକ ତଥ୍ୟ ବ୍ୟବହାର କରି କୃଷି, ମତ୍ସ୍ୟପାଳନ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇପାରିବ। ଦ୍ୱିତୀୟ ଅଧିବେଶନରେ ଶ୍ରୀ ମୋଦି ବିଶ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ପାଇଁ ଜଳବାୟୁ ଲକ୍ଷ୍ୟ ପୂରଣ କରିବା ଦିଗରେ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, G20 ଅଧ୍ୟକ୍ଷତା ସମୟରେ ଭାରତ ଖାଦ୍ୟ ସୁରକ୍ଷା ଉପରେ ଅନେକଗୁଡ଼ିଏ ପଦକ୍ଷେପ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲା। ଏଥିରେ ଏକ ସ୍ଥିର ବିଶ୍ୱ ଗଠନ ଏବଂ ଦୃଢ଼ ଖାଦ୍ୟ ବ୍ୟବସ୍ଥା ନିମନ୍ତେ ଶକ୍ତି ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ଶ୍ରୀ ମୋଦି କହିଛନ୍ତି, ଭାରତ ସେହିସବୁ କ୍ଷେତ୍ରଗୁଡ଼ିକରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଭାରତର ଅଧ୍ୟକ୍ଷତାରେ ହୋଇଥିବା G20 ସମ୍ମିଳନୀଗୁଡ଼ିକରେ ବିପର୍ଯ୍ୟୟଜନିତ ବିପଦ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜଳବାୟୁ ପରିବର୍ତ୍ତନକୁ କୃଷି ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ଏକ ପ୍ରମୁଖ ବିପଦ ବୋଲି ବର୍ଣ୍ଣନା କରିବା ସହ ଶ୍ରୀ ମୋଦି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଫସଲ ବୀମା ଯୋଜନା ମାଧ୍ୟମରେ ଭାରତ ଆହ୍ୱାନଗୁଡ଼ିକର ମୁକାବିଲା କରୁଛି ବୋଲି କହିଛନ୍ତି। ଅଧିବେଶନ କାଳରେ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ G20 ଗୋଷ୍ଠୀ ଦ୍ୱାରା ଦକ୍ଷ ପ୍ରବାସନ, ଖାଦ୍ୟ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଅର୍ଥନୀତି, ନବସୃଜନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ G20 ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା କେତେକ ନିଷ୍ପତ୍ତିକୁ କାର୍ଯ୍ୟରେ ରୂପାନ୍ତର କରାଯାଉଛି ବୋଲି ଜାଣିବାକୁ ପାଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ 22 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର GST ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଅନେକଗୁଡ଼ିଏ କ୍ଷେତ୍ରରେ ସାମଗ୍ରୀ ଓ ସେବାକର ହ୍ରାସ ପାଇବା ସହ ଦେଶର ନାଗରିକମାନେ ଲାଭାନ୍ୱିତ ହୋଇଛନ୍ତି। ପୋଷାକ ଏବଂ ଜୋତା କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଦେଶର ନାଗରିକ ଓ ଅନ୍ୟମାନଙ୍କୁ ଲାଭ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ଫଳରେ ଦେଶରେ ପୋଷାକ ଏବଂ ଜୋତାର କେବଳ କ୍ରୟ ବୃଦ୍ଧି ଘଟିନାହିଁ, ବରଂ ଏହା ଉତ୍ପାଦନ କରୁଥିବା ବ୍ୟବସାୟୀ ଓ ଶିଳ୍ପଗୁଡ଼ିକ ଲାଭାନ୍ୱିତ ହୋଇଛନ୍ତି। ଏହି କ୍ଷେତ୍ରଗୁଡ଼ିକରେ ଦେଖାଦେଇଥିବା ସଂସ୍କାର ଯୋଗୁଁ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ ପାଇଛି। ଜିଏସ୍ଟି ପରିଷଦର ନିଷ୍ପତ୍ତି ପରେ 2,500 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜୋତା ଉପରେ କେବଳ 5% ଜିଏସ୍ଟି ଲାଗୁ କରାଯାଇଥିବାରୁ ଏହା ନିମ୍ନ ଏବଂ ମଧ୍ୟମ ଆୟକାରୀ ଗ୍ରାହକଙ୍କ ପାଇଁ ସୁଲଭ ସାବ୍ୟସ୍ତ ହୋଇଛି। ସେହିପରି 2,500 ଟଙ୍କା ପର୍ଯ୍ୟନ୍ତ ପୋଷାକ ଉପରେ 5% ଜିଏସ୍ଟି ହ୍ରାସ କରାଯିବା ପରେ ସାଧାରଣ ବର୍ଗର ଉପଭୋକ୍ତା ଅଧିକ ମୂଲ୍ୟର ପୋଷାକ କ୍ରୟ କରିବା ପାଇଁ ସକ୍ଷମ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଭାରତରେ ବହୁସଂଖ୍ୟକ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ଜୋତା ଓ ପୋଷାକ ଉତ୍ପାଦନ କରୁଥିବାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଉପଯୋଗୀ ସାବ୍ୟସ୍ତ ହୋଇଛି। ଜୋହାନ୍ସବର୍ଗରେ ଗତକାଲି G20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ବିକାଶ ନେଇ ସମ୍ପୃକ୍ତ ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଶ୍ରୀ ମୋଦି ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମର୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଲିଜୋ ମାୟୁଙ୍ଗ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଏବଂ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସମ୍ମିଳନୀ ସମୟରେ ଶ୍ରୀ ମୋଦି ସିଏରା ଲିଓନ୍ ରାଷ୍ଟ୍ରପତି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି। ଚଳିତ ବର୍ଷ ଭାରତ ବ୍ରିଟେନ୍ ସହଭାଗିତା ଏକ ନୂତନ ସ୍ତରକୁ ଉନ୍ନୀତ ହୋଇଥିବାବେଳେ ଆଗାମୀ ଦିନରେ ଏହାକୁ ଆଗକୁ ନେବାକୁ ଉଭୟ ନେତା ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେହିପରି ଦ୍ୱିପାକ୍ଷିକ ସହଯୋଗକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଏକାଠି କାମ କରିବା ଲାଗି ଭାରତ ଓ ମାଲେସିଆ ମତ ପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବିଷୟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ମଙ୍ଗଳ ପାଇଁ ଭାରତ ଓ ଫ୍ରାନ୍ସ ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଆଙ୍ଗୋଲା ରାଷ୍ଟ୍ରପତି ଏବଂ ଆଫ୍ରିକୀୟ ସଂଘର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ଦେଶ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଦୃଢ଼ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଶ୍ରୀ ମୋଦି କହିଛନ୍ତି। ସମ୍ମିଳନୀ କାଳରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ମହମ୍ମଦ ଅଲିଙ୍କ ସହ ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ବିକାଶମୂଳକ ସହଯୋଗକୁ ଆହୁରି ଦୃଢ଼ କରିବାକୁ ଆଲୋଚନା ହୋଇଛି। ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କାଳରେ ଉଭୟ ଦେଶ ଏକ ଦୃଢ଼ ଭବିଷ୍ୟତ ଲାଗି କାର୍ଯ୍ୟ କରିବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ଓ ଜାତିସଂଘ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶ୍ରୀ ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି। ବ୍ରାଜିଲରେ ବିଶ୍ୱର ପ୍ରମୁଖ ନେତାମାନେ ଜାତିସଂଘ ଜଳବାୟୁ ସମ୍ମିଳନୀରେ ଏକ ଚୁକ୍ତି ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ଗତିଶୀଳ କରୁଥିବା ଜୀବାଶ୍ମ ଇନ୍ଧନକୁ ବନ୍ଦ କରିବା ନେଇ ଏହି ଚୁକ୍ତିରେ କୌଣସି ବ୍ୟବସ୍ଥା ନାହିଁ। ବ୍ରାଜିଲର ବେଲେମ୍ ସହରରେ 2 ସପ୍ତାହ ଧରି ଅନୁଷ୍ଠିତ ହେଉଥିବା COP30 ଶିଖର ସମ୍ମିଳନୀରେ ବିଭିନ୍ନ ଦେଶ ମଧ୍ୟରେ ମତଭେଦ ଦେଖାଦେବା ପରେ ଏକ ବୁଝାମଣାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ରାଜି ହୋଇଥିବା ଜଣାପଡ଼ିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଜାରି ରହିଥିବା ବେଳେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଗୁଆହାଟୀ ବର୍ଷାପାରା ଷ୍ଟାଡିୟମରେ ଭାରତ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ 247 ରନ୍ରୁ ପ୍ରଥମ ଇନିଂସ୍ ବ୍ୟାଟିଂ ଜାରି ରଖିବ। ପ୍ରଥମ ଦିନରେ ଗତକାଲି ଟସ୍ ଜିତି ଦକ୍ଷିଣ ଆଫ୍ରିକା 81 ଓଭର 5ଟି ବଲ୍ରେ 247 ରନ୍ ସ୍କୋର କରିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ 3ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତୀୟ ସମୟ ପୂର୍ବାହ୍ନ 9ଟାରେ ଆଜିର ଖେଳ ଆରମ୍ଭ ହେବ। ମାଲେସିଆର ଇପୋହଠାରେ ଆଜିଠାରୁ ଆରମ୍ଭ ହେଉଥିବା 31ତମ ସୁଲତାନ ଆଜଲାନ ଶାହା କପ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 1:30ରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ସମେତ ବେଲ୍ଜିୟମ୍, କାନାଡ଼ା, କୋରିଆ, ନ୍ୟୁଜିଲାଣ୍ଡ ଏବଂ ମାଲେସିଆ ଭାଗ ନେଉଛନ୍ତି। ଅଷ୍ଟ୍ରେଲିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ପୁରୁଷ ଏକକ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଗତକାଲି ସିଡ୍ନୀରେ ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ପ୍ରତିପକ୍ଷକୁ ପରାସ୍ତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ବିକଶିତ ବିଶ୍ୱ ଗଠନ ପାଇଁ G20 ଶିଖର ସମ୍ମିଳନୀରେ 6ଟି ପ୍ରସ୍ତାବ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ। ମାନବତାର ସାମୂହିକ ଜ୍ଞାନକୁ ଉପଯୋଗ କରିବା ନିମନ୍ତେ ବିଶ୍ୱ ପାରମ୍ପରିକ ଜ୍ଞାନଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳ ସୁରକ୍ଷିତ ରଖିବା ନେଇ ଭାରତର ପ୍ରସ୍ତାବ, ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ପୋଷାକ ଏବଂ ଜୋତା କ୍ଷେତ୍ରରେ କ୍ରେତା ଓ ବିକ୍ରେତାଙ୍କୁ ଲାଭାନ୍ୱିତ କରିଥିବା ସୂଚନା, ଜି20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ବିଶ୍ୱର ପ୍ରମୁଖ ନେତାଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୁଆହାଟୀଠାରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଆଜି ଭାରତ ବିପକ୍ଷରେ ପ୍ରଥମ ଇନିଂସ୍ ଜାରି ରଖିବ ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।